ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତିନିଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଆଜିଠାରୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିହାର ବିଧାନସଭା ନିର୍ବାଚନ ନିମନ୍ତେ ଜୋରଦାର ହେଉଛି ପ୍ରଚାର କାର୍ଯ୍ୟ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଆଜି ସନ୍ଧ୍ୟାରେ ଉତ୍କ୍ଷେପଣ କରିବ ଯୋଗାଯୋଗ ଉପଗ୍ରହ CMS-03। ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ଦିଲ୍ଲୀରେ ପହଞ୍ଚିବେ ବାହାରିନ୍ ବୈଦେଶିକ ମନ୍ତ୍ରୀ। ଏବଂ ଆଇସିସି ଦିନିକିଆ ମହିଳା ବିଶ୍ୱକପ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ହରିଦ୍ୱାରସ୍ଥିତ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡେରାଡୁନ୍ରେ ଉତ୍ତରାଖଣ୍ଡର ରୌପ୍ୟ ଜୟନ୍ତୀ ଅବସରରେ ବିଧାନସଭାକୁ ସମ୍ବୋଧନ କରିବେ। ନୈନିତାଲ୍ଠାରେ ରାଜଭବନ ସ୍ଥାପନର 125 ବର୍ଷ ପୂର୍ତ୍ତି ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଦିନ ରାଷ୍ଟ୍ରପତି କାଞ୍ଚିଧାମର ନିମ୍ କରୋଲି ବାବା ଆଶ୍ରମ ପରିଦର୍ଶନ କରିବା ସହ କୁମାଉଁ ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ଗ୍ରହଣ ଲାଗି ଦିନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ସଭାସମିତି ଓ ର୍ୟାଲି ଜରିଆରେ ନେତାମାନେ ଉଦ୍ୟମ କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନ ପ୍ରଚାର ପାଇଁ ବିହାର ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଦୁଇଟି ର୍ୟାଲିକୁ ସମ୍ବୋଧନ କରିବେ। ପ୍ରଥମ ରାଲି ଅପରାହ୍ନ 1:30 ଆରାହାଠାରେ ଏବଂ ଦ୍ୱିତୀୟ ରାଲି ଅପରାହ୍ନ 3:30 ନୱାଡ଼ାଠାରେ ଅନୁଷ୍ଠିତ ହେବ। ସେ ପ୍ରାୟ 5:00 ପାଟନା ଫେରିବାର କାର୍ଯ୍ୟକ୍ରମ ରହିଛି। 5:25 ପ୍ରଧାନମନ୍ତ୍ରୀ ରାଷ୍ଟ୍ରକବି ରାମଧାରୀ ସିଂ ଦିନକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। 5:30 ସେ ଏନ୍ଡିଏ ପ୍ରାର୍ଥୀଙ୍କ ସମର୍ଥନରେ ପାଟନାରେ ଏକ ବିଶାଳ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବେ। ପରେ ପ୍ରାୟ 6:45 ପ୍ରଧାନମନ୍ତ୍ରୀ ମୋଦି ପାଟନା ସହରର ତଖତ ଶ୍ରୀ ହରିମନ୍ଦିର ସାହିବ ଗୁରୁଦ୍ୱାର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ମଧ୍ୟ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଜାଫରପୁର ଏବଂ ବୈଶାଳୀରେ ନିର୍ବାଚନୀ ସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ବେଗୁସରାଇ ଏବଂ ଖଗରିଆରେ ଦଳୀୟ ସମାବେଶକୁ ସମ୍ବୋଧନ କରିବେ। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ମଧ୍ୟ ଆଜି ନିର୍ବାଚନୀ ସମାବେଶରେ ମୁଙ୍ଗେର ପାଟନା ବୈଶାଳୀ ଓ ସରନରେ ସମ୍ବୋଧନ କରିବେ। ସାମୁଦ୍ରିକ ସୂଚନା ଆଦାନ ପ୍ରଦାନ କର୍ମଶାଳାର ତୃତୀୟ ସଂସ୍କରଣ ସୋମବାରଠାରୁ ଗୁରୁଗ୍ରାମରେ ଆରମ୍ଭ ହେବ। ଏହି କର୍ମଶାଳା ସୂଚନା ଫ୍ୟୁଜନ୍ କେନ୍ଦ୍ର ଭାରତ ମହାସାଗର କ୍ଷେତ୍ରରେ ବାସ୍ତବ ସମନ୍ୱୟ ଏବଂ ସୂଚନା ଆଦାନ ପ୍ରଦାନ ବୃଦ୍ଧି ବିଷୟବସ୍ତୁ ଉପରେ ଆଧାରିତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କର୍ମଶାଳାକୁ ନୌସେନା ମୁଖ୍ୟ ଭାଇସ୍ ଆଡମିରାଲ୍ ତରୁଣ ସୋପ୍ତି ଉଦ୍ଘାଟନ କରିବେ। ଏହି କର୍ମଶାଳା ଏକ ସୁରକ୍ଷିତ ସ୍ଥିର ଏବଂ ସହଯୋଗୀ ସାମୁଦ୍ରିକ ଭବିଷ୍ୟତ ଗଠନ ପ୍ରତି ଦେଶର ପ୍ରତିବଦ୍ଧତା ଉପରେ କେନ୍ଦ୍ରିତ କାର୍ଯ୍ୟକ୍ରମ ଭାରତ ମହାସାଗର ରିମ୍ ଆସୋସିଏସନ୍, ଜିବୁତି ଆଚରଣ ସଂହିତା ଜେଦ୍ଦା ସଂଶୋଧନ ଏବଂ ବଙ୍ଗୋପସାଗର ବହୁକ୍ଷେତ୍ରୀୟ ବୈଷୟିକ ଓ ଅର୍ଥନୈତିକ ସହଯୋଗର 30 ଦେଶକୁ ଏକତ୍ର କରିବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଆଜି 5:26 ଦେଶର ଭାରୀ ଯୋଗାଯୋଗ ଉପଗ୍ରହ CMS-03 ଉତ୍କ୍ଷେପଣ କରିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉତ୍କ୍ଷେପଣ କରାଯିବ। CMS-3 ହେଉଛି ଏକ ବହୁ ବ୍ୟାଣ୍ଡ ବିଶିଷ୍ଟ ସାମରିକ ଯୋଗାଯୋଗ ଉପଗ୍ରହ ଯାହାକୁ ସବୁଠାରୁ ଶକ୍ତିଶାଳୀ ରକେଟ୍ ମାଧ୍ୟମରେ ଉତ୍କ୍ଷେପଣ କରାଯିବ। ଏହି ଯୋଗାଯୋଗ ଉପଗ୍ରହ ଭୂମି ସମେତ ବିସ୍ତୃତ ସମୁଦ୍ର ଅଞ୍ଚଳରେ ସେବା ପ୍ରଦାନ କରିବ। ଗତ 22 ସେପ୍ଟେମ୍ବରରୁ ଦେଶରେ ଆରମ୍ଭ ହୋଇଥିବା GST ସଞ୍ଚୟ ଉତ୍ସବ ଜରିଆରେ ଦେଶବାସୀ ଲାଭାନ୍ୱିତ ହେଉଛନ୍ତି। ପରବର୍ତ୍ତୀ ପିଢ଼ିର GST ସଂସ୍କାର ଉତ୍ପାଦ ଉପରେ ଟିକସ ହ୍ରାସ କରି ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀମାନଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି। ସଂଶୋଧିତ ଟିକସ ଢାଞ୍ଚା ଅଧୀନରେ ନୋଟ୍ବୁକ୍, ଗ୍ରାଫ୍ବୁକ୍, ସାର୍ପେନର୍, ଇରେଜର୍ ଏବଂ ପେନ୍ସିଲ୍ ଭଳି ସାମଗ୍ରୀଗୁଡ଼ିକୁ ସମ୍ପୂର୍ଣ୍ଣ ଟିକସମୁକ୍ତ କରାଯାଇଛି। ଟିକସ ଛାଡ଼ ଯୋଗୁଁ ଛାତ୍ରଛାତ୍ରୀମାନେ ସୁଲଭ ମୂଲ୍ୟରେ ବିଭିନ୍ନ ସାମଗ୍ରୀ କ୍ରୟ କରିପାରୁଛନ୍ତି। ସେହିପରି ଜ୍ୟାମିତି ବାକ୍ସ ଏବଂ ଗାଣିତିକ ଉପକରଣ ସେଟ୍ ଭଳି ଶିକ୍ଷା ସାମଗ୍ରୀ ଉପରେ ଟିକସ ହାର 12%ରୁ 5%କୁ ହ୍ରାସ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାହାରିନ୍ ବୈଦେଶିକ ମନ୍ତ୍ରୀ ଅବଦୁଲ ଲାତିଫ୍ ବିନ୍ ରସିଦ୍ ଅଲ୍ ଜୟାନି ଆଜି ଦୁଇଦିନିଆ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବେ। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ତାଙ୍କ ଗସ୍ତ ସମୟରେ ବାହାରିନ୍ ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଭେଟିବେ। ଗତବର୍ଷ ଡିସେମ୍ବରରେ ଏସ୍ ଜୟଶଙ୍କର ବାହାରିନ୍ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଅବଦୁଲ ଲାତିଫ୍ ବିନ୍ ରସିଦ୍ ଅଲ୍ ଜୟାନି ଏହି ଗସ୍ତରେ ଆସୁଛନ୍ତି। ଗତବର୍ଷର ଗସ୍ତ ସମୟରେ ଏସ୍ ଜୟଶଙ୍କର ଭାରତ ବାହାରିନ୍ ଉଚ୍ଚ ଯୁଗ୍ମ କମିଶନଙ୍କ ଚତୁର୍ଥ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ପରିସରକୁ ବିସ୍ତାର କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ। ଉଭୟ ପକ୍ଷ କନ୍ସୁଲାର ପ୍ରସଙ୍ଗରେ ମଧ୍ୟ ସହଯୋଗକୁ ଆହୁରି ଗଭୀର କରିବାକୁ ସହମତ ହୋଇଥିଲେ। ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଦକ୍ଷିଣ କୋରିଆ ଏବଂ ଜାପାନର ପ୍ରତିରକ୍ଷା ମୁଖ୍ୟମାନେ ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ସାକ୍ଷାତ କରିଛନ୍ତି ଏବଂ ଉତ୍ତର କୋରିଆର ପରମାଣୁ ଓ କ୍ଷେପଣାସ୍ତ୍ର ବିପଦକୁ ସାମ୍ନା କରିବା ପାଇଁ ଆମେରିକା ସହିତ ସେମାନଙ୍କର ତ୍ରିପାକ୍ଷିକ ସୁରକ୍ଷା ସହଯୋଗର ଗୁରୁତ୍ୱକୁ ପୁନଃସ୍ଥାପିତ କରିଛନ୍ତି। ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ଆନ୍ ଗ୍ୟୁ ବ୍ୟାକ୍ କୁଆଲାଲୁମ୍ପୁରରେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରସଂଘ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ପ୍ଲସ୍ ଅବସରରେ ନୂତନ ଜାପାନୀ ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ କୋଇଜୁମିଙ୍କ ସହ ଆଲୋଚନା କରିଛନ୍ତି। ଆନ୍ କୋଇଜୁମିଙ୍କୁ ତାଙ୍କ ଶପଥ ଗ୍ରହଣ ପାଇଁ ଅଭିନନ୍ଦନ ଜଣାଇବା ସହ ଦୁଇ ରାଷ୍ଟ୍ର ସମ୍ମୁଖୀନ ହେଉଥିବା ଭୂ ରାଜନୈତିକ ଅନିଶ୍ଚିତତା ଏବଂ ଜଟିଳ ସୁରକ୍ଷା ସଙ୍କଟ ସହିତ ରଣନୈତିକ ମୁକାବିଲା କରିବା ପାଇଁ ଦ୍ୱିପାକ୍ଷିକ ସମନ୍ୱୟ ଏବଂ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ପ୍ରତିରକ୍ଷା ମୁଖ୍ୟ ମଧ୍ୟ ଆସିଆନ୍ ସଦସ୍ୟ ଦେଶଗୁଡ଼ିକ ସହ ସହଯୋଗ ସ୍ଥାପନ କରି ଶିକ୍ଷା, ଅସ୍ତ୍ରଶସ୍ତ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାରେ ଯୋଗଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାଞ୍ଜାନିଆର ଶାସକ ଚାମା ଚା ମାପିନ୍ଦୁଜି ଦଳର ବର୍ତ୍ତମାନର କାର୍ଯ୍ୟକାରୀ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ରାଷ୍ଟ୍ରପତି ନିର୍ବାଚନରେ 97.66% ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେଠାକାର ସ୍ୱାଧୀନ ଜାତୀୟ ନିର୍ବାଚନ କମିଶନ ଏହି ବିଷୟ ଘୋଷଣା କରିଛି। ହାସନ ଦେଶର ପ୍ରଥମ ନିର୍ବାଚିତ ମହିଳା ରାଷ୍ଟ୍ରପତି ହୋଇଛନ୍ତି। ସେ ପୂର୍ବରୁ 2015ରୁ 2021 ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ତତ୍କାଳୀନ ରାଷ୍ଟ୍ରପତି ଜନ୍ ମାଗୁଫୁଲିଙ୍କ ମୃତ୍ୟୁ ପରେ 2021 ମାର୍ଚ୍ଚ ମାସରେ ପ୍ରଥମେ କାର୍ଯ୍ୟକାରୀ ରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ। ହାସନ 16 ଜଣ ବିରୋଧୀ ପ୍ରାର୍ଥୀଙ୍କୁ ପରାସ୍ତ କରି ଏକ ନିର୍ଣ୍ଣାୟକ ବିଜୟ ହାସଲ କରିଛନ୍ତି। ମିସରର ଗିଜାରେ ମହାନ ଇଜିପ୍ଟୀୟ ସଂଗ୍ରହାଳୟର ଉଦ୍ଘାଟନ କରାଯାଇଛି। 23 ବର୍ଷର ନିର୍ମାଣ ପରେ ଏକ ପ୍ରାଚୀନ ସଭ୍ୟତାକୁ ସମର୍ପିତ ବିଶ୍ୱର ସର୍ବବୃହତ ସଂଗ୍ରହାଳୟକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ଏହି ସଂଗ୍ରହାଳୟ ଗିଜା ପିରାମିଡ୍ ନିକଟରେ ଅବସ୍ଥିତ ଏବଂ ପ୍ରାଚୀନ ମିସରର ଇତିହାସର ବିବରଣୀ ଦେଉଥିବା 50,000ରୁ ଅଧିକ କଳାକୃତି ଏଥିରେ ପ୍ରଦର୍ଶିତ ହେଉଛି। 1922 ଆବିଷ୍କାର ହେବା ପରେ ଏହା ପ୍ରଥମ ଥର ପାଇଁ ପ୍ରସିଦ୍ଧ ରାଜା ଟୁଟାନ୍ ଖାମୁନ୍ଙ୍କ ସମାଧିରୁ ଉଦ୍ଧାର କରାଯାଇଥିବା ଧନସମ୍ପତ୍ତିକୁ ମଧ୍ୟ ପ୍ରଦର୍ଶିତ କରୁଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମିସର ରାଷ୍ଟ୍ରପତି ଅବଦେଲ ଫତା ଏଲ୍ସିସି କହିଛନ୍ତି, ସଂଗ୍ରହାଳୟ ବିଶ୍ୱ ସଂସ୍କୃତି ଏବଂ କଳାକୁ ଏକ ନୂତନ ରୂପରେଖ ପ୍ରଦାନ କରୁଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି, ରାଜ୍ୟ ଗଠନର 25 ବର୍ଷ ପୂରଣ ଅବସରରେ ସାରା ରାଜ୍ୟରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ଡେରାଡୁନ୍ସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, 1 ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟସାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ତାଙ୍କ କାର୍ଯ୍ୟକାଳରେ ଉତ୍ତରାଖଣ୍ଡ ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ମାନ୍ୟତା ପାଇଥିଲା। 2050 ବର୍ଷ ଉତ୍ତରାଖଣ୍ଡର ରାଜତ୍ୱର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ। ଆଗାମୀ 25 ବର୍ଷ ପାଇଁ ରାଜ୍ୟ ସରକାର ଏକ ନୂତନ ରୋଡ୍ମ୍ୟାପ୍ ସହିତ ଆଗକୁ ବଢ଼ିବେ ବୋଲି ସେ କହିଛନ୍ତି। ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ରେ ଆଜି ନଭୀ ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 3:00 ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଏପର୍ଯ୍ୟନ୍ତ କେହି ଆଇସିସି ଟାଇଟଲ୍ ଜିତିନାହାନ୍ତି। 2017 ଭାରତ ଫାଇନାଲ୍ର ନିକଟତମ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଏହି ବିଶ୍ୱକପ୍ ଫାଇନାଲ୍ ଖେଳିବ। ପୁରୁଷ କ୍ରିକେଟ୍ର 5 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ର ଆଜି ତୃତୀୟ ମ୍ୟାଚ୍ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆର ହୋବାସ୍ଥିତ ବେଲରିବ୍ ଓଭାଲ୍ଠାରେ ଭାରତୀୟ ସମୟ ଅପରାହ୍ନ 1:45 ମ୍ୟାଚ୍ ଆରମ୍ଭ ହେବ। ଏହି 5 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଅଷ୍ଟ୍ରେଲିଆ 1-0 ଆଗୁଆ ରହିଛି। ମେଲବର୍ଣ୍ଣରେ ଅନୁଷ୍ଠିତ ଦ୍ୱିତୀୟ T20 ମ୍ୟାଚ୍ରେ ଭାରତ ଶୋଚନୀୟ ପରାସ୍ତ ହୋଇଥିଲା। ଜଲନ୍ଧରର ଅଲିମ୍ପିଆନ୍ ସୁରଜିତ ହକି ଷ୍ଟାଡିୟମ୍ରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଇଣ୍ଡିଆନ୍ ଅଏଲ୍ ମୁମ୍ବାଇ ଭାରତୀୟ ରେଳବାଇ ଦିଲ୍ଲୀକୁ 2-1 ପରାସ୍ତ କରିଛି। ଲଗାତାର ତୃତୀୟ ଥର ପାଇଁ ଏବଂ ସାମଗ୍ରିକ ଭାବରେ ସପ୍ତମ ଥର ପାଇଁ 42ତମ ଇଣ୍ଡିଆନ୍ ଅଏଲ୍ ସର୍ବସୁରଜିତ ହକି ଟ୍ରଫ୍ ହାସଲ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ତିନିଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଆଜିଠାରୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିହାର ବିଧାନସଭା ନିର୍ବାଚନ ନିମନ୍ତେ ଜୋରଦାର ହେଉଛି ପ୍ରଚାର କାର୍ଯ୍ୟ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଆଜି ସନ୍ଧ୍ୟାରେ ଉତ୍କ୍ଷେପଣ କରିବ ଯୋଗାଯୋଗ ଉପଗ୍ରହ CMS-3। ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ଦିଲ୍ଲୀରେ ପହଞ୍ଚିବେ ବାହାରିନ୍ ବୈଦେଶିକ ମନ୍ତ୍ରୀ। ଆଇସିସି ଦିନିକିଆ ମହିଳା ବିଶ୍ୱକପ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।